ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରଦାନ କରିବେ ପିଏମ୍ କିଷାନ ଯୋଜନାର 18ତମ କିସ୍ତି। ଭୂମିହୀନମାନଙ୍କୁ ସରକାର 4 ଡିସମିଲ୍ ଲେଖାଏଁ ଜମି ଯୋଗାଇ ଦେବେ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରାମାଞ୍ଚଳକୁ ସଂଯୋଗ କରିବା ପାଇଁ 500ଟି ନୂତନ ସେତୁ ନିର୍ମାଣ କରିବେ ରାଜ୍ୟ ସରକାର। ଏବଂ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଲାଗି ଆସନ୍ତା ରବିବାରଠାରୁ ଆରମ୍ଭ ହେବ ଅନ୍ଲାଇନ୍ ପଞ୍ଜୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ରର ୱାସିମ୍ରୁ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର 18ତମ କିସ୍ତି ପ୍ରଦାନ କରିବେ। ଏହି ଅବସରରେ ଦେଶର 9,40,00,000 କୃଷକଙ୍କୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ରାଜ୍ୟର 30,00,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଅର୍ଥରାଶି ପ୍ରେରଣ କରାଯିବ। ପିଏମ୍ କିଷାନ କିସ୍ତି ବଣ୍ଟନ ଲାଗି ଜିଲ୍ଲାସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ସୂଚନା ଅନୁସାରେ 2019 ଫେବୃୟାରୀ 24 ତାରିଖରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ ଚାଷୀମାନଙ୍କୁ ବାର୍ଷିକ 3ଟି କିସ୍ତିରେ 6,000 ଟଙ୍କା ଦିଆଯିବା ବ୍ୟବସ୍ଥା ରହିଛି। ରାଜ୍ୟରେ ଥିବା ଭୂମିହୀନ ଲୋକଙ୍କୁ ସରକାର 4 ଡିସମିଲ୍ ଲେଖାଏଁ ଜମି ଯୋଗାଇ ଦେବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ଯୋଗାଣ ନିମନ୍ତେ ସର୍ବେକ୍ଷଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁ ଲୋକ ସାଧାରଣ ଜମି ସହ ଜଙ୍ଗଲ ଜମିକୁ ଜବରଦଖଲ କରି ରଖିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜବରଦଖଲକାରୀଙ୍କଠାରୁ ଜମି ମୁକ୍ତ କରାଯାଇ ଭୂମିହୀନ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଗ୍ରାମାଞ୍ଚଳରେ ସଡ଼କ ସଂଯୋଗୀକରଣ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଜାତୀୟସ୍ତରୀୟ ସେତୁ କର୍ମଶାଳାକୁ ଉଦ୍ଘାଟନ କରି ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଗ୍ରାମାଞ୍ଚଳକୁ ସଂଯୋଗ କରିବା ପାଇଁ 500ଟି ନୂତନ ସେତୁ ନିର୍ମାଣ ପାଇଁ ଯୋଜନା ରଖିଛନ୍ତି। ସେହିଭଳି ନିର୍ମିତ ଏବଂ ନିର୍ମାଣାଧୀନ ସେତୁଗୁଡ଼ିକରେ ଜଳ ସଂରକ୍ଷଣ ପାଇଁ ବନ୍ଧରା ପ୍ରକଳ୍ପମାନ ନିର୍ମାଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ସେତୁ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ 25ଟି ରାଜ୍ୟର 200ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ରାଜ୍ୟର ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉଚ୍ଚକୋଟୀର। ଆଗାମୀ ଦିନରେ ଏହିସବୁ ସାମଗ୍ରୀର ରପ୍ତାନୀ ଓ ଅନ୍ଲାଇନ୍ ମାର୍କେଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଆୟୋଜିତ ଓର୍ମାସ୍ ପକ୍ଷରୁ ଆୟୋଜିତ ଦୁଇଦିନିଆ ରପ୍ତାନୀ ଓ ଇ କମର୍ସ କର୍ମଶାଳାକୁ ଉଦ୍ଘାଟନ କରି ମନ୍ତ୍ରୀ କହିଛନ୍ତି, ଇ ମାର୍କେଟିଂ ମାଧ୍ୟମରେ ଗ୍ରାମୀଣ କାରିଗରମାନେ ଲାଭାନ୍ୱିତ ହେବା ସହ ଅନ୍ତର୍ଜାତୀୟ ବଜାରରେ ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି ପାଇବ। ଏ ଦିଗରେ ଉତ୍ପାଦଗୁଡ଼ିକର ଗୁଣବତ୍ତା, ପ୍ୟାକେଜିଂ, ବ୍ରାଣ୍ଡିଂ ଆଦିକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓର୍ମାସ୍ ଏବଂ 4ଟି ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଓର୍ମାସ୍ ଦ୍ୱାରା ପରିଚାଳିତ କୃଷକ ଉତ୍ପାଦକ ସଂଗଠନ, ଗୋଷ୍ଠୀ ଓ ଉଦ୍ୟୋଗ ଆଦି ଦ୍ୱାରା ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଜିଲ୍ଲାସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ହିତାଧିକାରୀମାନେ ସେମାନଙ୍କ ଇ କେୱାଇସି ଅପଡେଟ୍ କରିବା, ଅନ୍ତୋଦୟ ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ, କଳାବଜାରୀ ରୋକିବା, କୃଷକମାନଙ୍କୁ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ, ସାଧାରଣ ବଣ୍ଟନ ବ୍ୟବସ୍ଥାର ସଠିକ୍ ପରିଚାଳନା ଆଦି ବିଷୟରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀରେ ଚଳିତ ବର୍ଷ କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ବ୍ରତ ପାଇଁ ଆସନ୍ତା ରବିବାର ଦିନଠାରୁ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ। ଏ ସମ୍ପର୍କରେ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଆସନ୍ତା 18 ତାରିଖରୁ ହବିଷ୍ୟାଳିମାନଙ୍କ ବ୍ରତ ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ରହଣୀ ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ଶ୍ରୀମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି, ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ଆବଶ୍ୟକ। ସୂଚନା ଅନୁସାରେ ହବିଷ୍ୟାଳିମାନଙ୍କ ପାଇଁ ପଞ୍ଜୀକରଣ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ହବିଷ୍ୟାଳି ଯୋଜନାରେ 2,500 ଜଣ ପଞ୍ଜୀକରଣ କରିପାରିବେ। ଏଥିପାଇଁ edistrict.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ପଞ୍ଜୀକରଣ ହେବ। ରାଜ୍ୟର ଆଞ୍ଚଳିକ ଭାଷା, ପାରମ୍ପରିକ ଜୀବନଶୈଳୀ, ଲୋକକଳା, ସଙ୍ଗୀତ, ନୃତ୍ୟ, ଜନଜାତି ସମ୍ପ୍ରଦାୟର ସଂସ୍କୃତିକୁ ସଂରକ୍ଷଣ କରିବା ଏବଂ ଏହାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ବିକଶିତ ଓଡ଼ିଶା 2036 ଓ ବିକଶିତ ଭାରତ 2047 ସଂସ୍କୃତି ଓ ଐତିହ୍ୟର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିକଶିତ ଓଡ଼ିଶା ଓ ଭାରତ ନିର୍ମାଣ ଦିଗରେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ନିମନ୍ତେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଯୋଗଦାନ ସମ୍ପର୍କରେ ମତାମତ ଦେଇଥିଲେ। ଓଡ଼ିଆ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବାରେ ବିଭାଗ ସର୍ବଦା କାର୍ଯ୍ୟରତ ବୋଲି ମତ ପ୍ରକାଶ କରିଥିଲେ। ବୌଦ୍ଧ ଜିଲ୍ଲାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜି ଜିଲ୍ଲା ଓ ବ୍ଲକ ସ୍ତରରେ ଯକ୍ଷ୍ମା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର ଯୋଗଦେଇ ବିସିଜି ଟିକା ନେବା ପାଇଁ ଜିଲ୍ଲାରେ 82,000 ଯୋଗ୍ୟ ହିତାଧିକାରୀ ରହିଥିବା କହିଛନ୍ତି। ଆଗାମୀ 2 ମାସ ମଧ୍ୟରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରାଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଜାତୀୟ ରାଜପଥ କଡ଼ରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ କାଶ୍ମୀର କାଫେ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ଜୀବିକା ମିଶନ ସହାୟତାରେ ଏହାର ପରିଚାଳନା ନିମନ୍ତେ ଦାରିଙ୍ଗବାଡ଼ି କାଶ୍ମୀର ଫେଡେରେସନକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସମ୍ଭଲପୁର ଜିଲ୍ଲା ଅନ୍ତର୍ଗତ ବୀର ସୁରେନ୍ଦ୍ର ସାହ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଭୀମସାର ଛାତ୍ରସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଯୋଗଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭୀମସାରର ଛାତ୍ରଛାତ୍ରୀମାନେ ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ମା' ଜଗତଜନନୀ ଦୁର୍ଗାଙ୍କର ନବରାତ୍ର ପୂଜା। ରାଜ୍ୟରେ ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମା'ଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବା ସହିତ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି। ବରଗଡ଼ ଜିଲ୍ଲାର ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ଷୋଳ ପୂଜା ଏବଂ ନବରାତ୍ର ପୂଜା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଛି। ଏ ସମ୍ପର୍କରେ ଆମ ବରଗଡ଼ ସମ୍ଭାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ରିପୋର୍ଟ।
ଧୂପଦୀପର ସୁଗନ୍ଧ ଏବଂ ପାରମ୍ପରିକ ସୁଲବର୍ଣ୍ଣୀ ବାଦ୍ୟ ସହ ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠଗୁଡ଼ିକ ଦେବୀଙ୍କ ପୂଜାର୍ଚ୍ଚନାରେ ଉତ୍ସବ ମୁଖର ହୋଇ ଉଠିଛି। ବରଗଡ଼ ରେମଣ୍ଡା ଓ ବରପାଲିର ଦେବୀ ସମଲେଶ୍ୱରୀ, କୁରୁଆଁର ମାହେଶ୍ୱରୀ, ବରାଗୁଡ଼ାର ପରାପାଟ, କମଗାଁର ରାମଚଣ୍ଡୀ ତଥା ଜିଲ୍ଲାର ଅନ୍ୟ ଶକ୍ତିପୀଠମାନଙ୍କରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିରୁ ଷୋଳ ପୂଜା ଆରମ୍ଭ ହୋଇଛି। ଏହି ଷୋଡ଼ଶ ପୂଜା ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦେବୀପୀଠର ସ୍ୱତନ୍ତ୍ର ପୂଜାବିଧି ଓ ରୀତିନୀତି ରହିଛି। ଷୋଳ ପୂଜା ସମୟରେ ଦେବୀଙ୍କୁ ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ଭୋଗ ଲାଗି ହେବାର ପରମ୍ପରା ରହିଛି। ଏହି ପରମ୍ପରାକୁ ଆଧାର କରି ନିଷ୍ଠାର ସହିତ ଷୋଳ ପୂଜା କରାଯାଉଛି। ସେହିପରି ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ସମେତ ସୋହେଲା, ପାଇକମାଲ, ଅତାବିରା, ପଦମପୁର, ଝାରବନ୍ଦ, ବରପାଲି, ଭେଡେନ୍ରେ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରରେ ଦେବୀ ଭକ୍ତମାନଙ୍କୁ ବିଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି।
ପୃଥିବୀରେ ସନ୍ତୁଳନ ଏବଂ ବିବିଧତା ବଜାୟ ରଖିବା ପାଇଁ ପ୍ରାଣୀମାନଙ୍କ ସୁରକ୍ଷା ନିମନ୍ତେ ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ପ୍ରାଣୀ ଦିବସ ପାଳନ କରାଯାଉଛି। ଏହି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାର୍ତ୍ତାରେ ପ୍ରାଣୀ ସମ୍ପଦ ପ୍ରତି ସମ୍ବେଦନଶୀଳ ହୋଇ ପୃଥିବୀକୁ ସୁନ୍ଦର ଭାବେ ଗଢ଼ିତୋଳିବା ଲାଗି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ନୂତନ ଗୋଶାଳା ପ୍ରତିଷ୍ଠା ନିମନ୍ତେ 52 ଲକ୍ଷ ଟଙ୍କା, ପଞ୍ଜିକୃତ ଗୋଶାଳାକୁ ବାର୍ଷିକ 1 କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା, ଜିଆଖତ ଉତ୍ପାଦନ ଯୋଜନାରେ ପ୍ରତି ଗୋଶାଳାକୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଏବଂ ବୁଲା ଓ ଅସହାୟ ପ୍ରାଣୀଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ଆନିମଲ୍ ହେଲ୍ପଲାଇନ୍ ସେବା ଆରମ୍ଭ କରାଯାଇଛି। 7 ବର୍ଷ ପରେ ପୁଣି ଥରେ ହକି ଇଣ୍ଡିଆ ଲିଗ୍ ଏଚ୍ଆଇଏଲ୍ର ଆୟୋଜନ ହେବ। 2024-25 ସଂସ୍କରଣ ଆସନ୍ତା ଡିସେମ୍ବର 28 ଆରମ୍ଭ ହେବାକୁ ଯାଉଛି। 8ଟି ପୁରୁଷ ଓ 6ଟି ମହିଳା ଟିମ୍ ଏଥିରେ ଅଂଶଗ୍ରହଣ କରିବେ। ବରଗଡ଼ ଲେଙ୍ଗୁମିଶ୍ର ଷ୍ଟାଡିୟମ୍ଠାରେ ଅନୁଷ୍ଠିତ 63ତମ ଆନ୍ତଃଜିଲ୍ଲା ପୁରୁଷ ଫୁଟବଲ ପ୍ରତିଯୋଗିତାର ଆଜି ସେମିଫାଇନାଲ୍ ମ୍ୟାଚ୍ରେ ବରଗଡ଼ ଦଳ ରାଉରକେଲାକୁ 4-0 ଗୋଲ୍ରେ ପରାସ୍ତ କରିଛି। ଆସନ୍ତା ରବିବାର ବରଗଡ଼ ଓ ମୟୂରଭଞ୍ଜ ମଧ୍ୟରେ ବାରିପଦା ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରଦାନ କରିବେ ପିଏମ୍ କିଷାନ ଯୋଜନାର 18ତମ କିସ୍ତି। ଭୂମିହୀନମାନଙ୍କୁ ସରକାର 4 ଡିସମିଲ୍ ଲେଖାଏଁ ଜମି ଯୋଗାଇଦେବେ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରାମାଞ୍ଚଳକୁ ସଂଯୋଗ କରିବା ପାଇଁ 500ଟି ନୂତନ ସେତୁ ନିର୍ମାଣ କରିବେ ରାଜ୍ୟ ସରକାର। ଏବଂ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଲାଗି ଆସନ୍ତା ରବିବାରଠାରୁ ଆରମ୍ଭ ହେବ ଅନ୍ଲାଇନ୍ ପଞ୍ଜୀକରଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।